ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଶକ୍ତି ସଂରକ୍ଷଣ ଆଉ ପରିବେଶ ସୁରକ୍ଷା ଥି ଉଲ୍ଲେଖନୀୟ ପଦକ୍ଷେପ ଲାଗି ଓଡ଼ିଶା ଲୋକଭବନକେ ମିଳିଲା ସବୁଜ ସୌଧ ମାନ୍ୟତା। ରାଜ୍ୟ ଐତକା ପୁଞ୍ଜିନିବେଶ ଲକ୍ଷ୍ୟ ନେଇକରି ଏବେ 8 ତାରିଖ ନୁ UAE ଗସ୍ତ ଥିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ନ ଆଜିଠାନ ମୂଲ ହେଲା ଜାତୀୟ ସ୍ତରୀୟ ଶକ୍ତି ସମ୍ମିଳନୀ। ମହିଳାମାନଙ୍କର ସୁରକ୍ଷା ଆଉ ସଶକ୍ତିକରଣ ଉପରେ ହେଉଛି ଆଲୋଚନା। ଆଉର୍ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଆଇବା କାଲି ତକ ଜବର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ଶକ୍ତି ସଂରକ୍ଷଣ ଆଉ ପରିବେଶ ସୁରକ୍ଷା ଥି ଉଲ୍ଲେଖନୀୟ ପଦକ୍ଷେପ ଲାଗି ଦେଶର ପହିଲା ଲୋକଭବନ ହିସାବରେ ଓଡ଼ିଶା ଲୋକଭବନକେ ସବୁଜ ସୌଧର ମାନ୍ୟତା ମିଳିଛି। ଏ ଅବସରରେ ଭୁବନେଶ୍ୱର ଲୋକଭବନର ଆୟୋଜିତ ଖାସ୍ କାର୍ଯ୍ୟକ୍ରମ ଥି ଭାରତୀୟ ସବୁଜ ସୌଧ ପରିଷଦର ଅଧ୍ୟକ୍ଷ ଏହି ପ୍ରମାଣପତ୍ର ଦେଇଛନ୍। ଏ ଅବସରରେ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କର ଭିନ୍ ଭିନ୍ ପ୍ରଶ୍ନର ଉତ୍ତର ରଖିକରି କହିଛନ୍, ଲୋକଭବନ ଇହାଦେ ପୂରାପୂରି ସୌରଶକ୍ତି ପରିଚାଳିତ ହୋଇପାରିଛି। ପିଏମ୍ ସୂର୍ଯ୍ୟ ଘର ଯୋଜନା ଥି 3 କିଲୋୱାଟ ତକ୍ ରୁଫ୍ଟପ୍ ସୋଲାର ପ୍ୟାନେଲ୍ ସ୍ଥାପନା ଲାଗି କେନ୍ଦ୍ର ଆଉ ରାଜ୍ୟ ସରକାର ପାଖାପାଖି 1,38,000 ଟଙ୍କା ରିହାତି ଦେଉଛନ୍। ସଭେ ଇତାର ସୁବିଧା ନେବାର ସହିତ ରୁଫ୍ଟପ୍ ସୋଲାର ପ୍ରକଳ୍ପ ଲଗାବାର କଥା ବୋଲି ରାଜ୍ୟପାଳ କହିଛନ୍। କାର୍ଯ୍ୟକ୍ରମ ଥି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍, ଓଡ଼ିଶାନ ଆଇବା ଦିନେ ସବୁ ସରକାରୀ କୋଠାମାନଙ୍କୁ ସବୁଜ ସୌଧ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବା। ସେବା ଆଉ ସୁଶାସନ, ଜନସେବା ଆଉ ସୁଶାସନର ଦୃଷ୍ଟିକୋଣ ଥି ପରିଚାଳିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଥି ଭାରତ ସ୍ଥାୟୀ ବିକାଶର ଆଗଧାଡ଼ିର ଦେଶ ଭାବେ ଉଭା ହୋଇଛି। ଏହି ଦୃଷ୍ଟିକୋଣକେ କାମ ଥି ଲଗେଇକରି ରାଜ୍ୟପାଳ ମାର୍ଗଦର୍ଶନ ଥି ଲୋକଭବନ ସବୁଜ ଆଉ ଜଳବାୟୁ ପ୍ରତିକ୍ରିୟାଶୀଳ ସାର୍ବଜନୀନ ପ୍ରତିଷ୍ଠାନ ଗଠନ ଦିଗେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ରାଇଜାଏ ଅତକାନୁ ଅତକା ପୁଞ୍ଜିନିବେଶ ଆଣବାର ଲକ୍ଷ୍ୟ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଗୋଟିଏ ପ୍ରତିନିଧି ଦଳ ସଂଯୁକ୍ତ ଆରବ ଏମିରେଟ୍ସ UAE ଗସ୍ତ କରିବେ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍। ଦୁବାଇନ ଏବେ 8-11 ତାରିଖ ତକ୍ ହେବାରକେ ଥିବାର ଖାସ୍ କାର୍ଯ୍ୟକ୍ରମ ଥି ଭିନ୍ ଭିନ୍ ନିବେଶକାରୀଙ୍କ ସଙ୍ଗେ ଆଲୋଚନା କରାଯିବା। ଏ ଅବସରରେ ଗୋଟିଏ ରୋଡ୍ ଶୋ ଆଉ ପ୍ରବାସୀ ଓଡ଼ିଆ କାର୍ଯ୍ୟକ୍ରମ ଭିଲ୍ ହେବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତରଫରୁ ଆଜିଠାନୁ ନୂଆଦିଲ୍ଲୀନ ଦୁଇଦିନିଆ ଶିଖର ସମ୍ମିଳନୀ ମୂଲ ହୋଇଛି। ସମ୍ମିଳନୀ ଥି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲ ରଖିକରି ସହଯୋଗକେ ବରକସ କରିବାର ବାବଦେ ଆଲୋଚନା କରାଯିବା। ଇଥି ଜଳ ସଂରକ୍ଷଣ ପ୍ରକଳ୍ପମାନଙ୍କର ଧାରି ସମୟ ଭିତରେ କାର୍ଯ୍ୟାନ୍ୱୟନ ଆଉ ଜନଭାଗିଦାରୀ ଉପରେ ଆଲୋକପାତ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଥି ଯୋଗ ଦେବାର ଲାଗି ଦୁଇଦିନିଆ ଦିଲ୍ଲୀ ଗସ୍ତ ଥି ଯାଇଛନ୍। କାର୍ଯ୍ୟକ୍ରମ ଥି ଅଲଗା ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ପ୍ରତିନିଧିମାନେ ଭିଲ୍ ଯୋଗ ଦେଉଛନ୍। ଚିନି କଳାବଜାରକେ ବନ୍ଦ କରିବା ଲାଗି କେନ୍ଦ୍ର ସରକାର ଡିଲରମାନଙ୍କର ମହଜୁଦ ପରିମାଣ ସୀମାକେ କମେଇକରି ଅଧା କରିଦେଇଛନ୍। ଇହାଦେ ଡିଲରମାନେ 4,000 କ୍ୱିଣ୍ଟାଲ ବଦଲା ସବୁନୁ ଅଧିକା 2,000 କ୍ୱିଣ୍ଟାଲ ଚିନି ମହଜୁଦ ରଖିପାରିବେ। ଏ ନିୟମ ଆଇବା 15 ତାରିଖନୁ ଲାଗୁ ହୋଇକରି ନଭେମ୍ବର 30 ତାରିଖ ତକ୍ ବଳବତ୍ତର ରହିବା ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଆଉ ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସ୍କ୍ରବ୍ ଟାଇଫସ୍ ମାମଲାକେ ନେଇକରି ନାଇଁ ଡରବାର ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ବିଭାଗର ସୂଚନା ଅନୁସାରେ ସ୍କ୍ରବ୍ ଟାଇଫସ୍କେ ନେଇକରି ନିୟମିତ ଭାବେ ଲୋକର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାର ସହିତ ନମୁନା ସଂଗ୍ରହ କରାଯାଉଛି। ପରିସ୍ଥିତି ଉପରେ ନଜର ରଖାଯାଇକରି ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି। ହେଲେ ନିଜର ଆଖରପାଖର ପରିବେଶକେ ସଫାସୁତର ରଖବାର ସହିତ ଜଙ୍ଗଲ ବୁଦା ଆଉ ଅତକା ଘାସ ଥିବାର ଜାଗାମାନଙ୍କେ ଯିବାର ସମୟଥି ସତର୍କ ରହିବାରକେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କ ଲାଗି ବିଦେଶର ଶ୍ରେଷ୍ଠ 200 QS ରାଙ୍କ ଥିବାର ଶିକ୍ଷାନୁଷ୍ଠାନ ଆଉ ବିଶ୍ୱବିଦ୍ୟାଳୟନ ସ୍ନାତକୋତ୍ତର ଆଉ PhD ପାଠ୍ୟକ୍ରମ ଲାଗି ବିଦେଶ ଶିକ୍ଷାବୃତ୍ତି ଯୋଜନା ମୂଲ ହୋଇଛି। ଏହି ଯୋଜନା ଅଧୀନ ଥି ମୋଟ 50 ଜଣ ଛାତ୍ରଛାତ୍ରୀଙ୍କୁ ସାହସ ଦିଆଯିବା। 2025-26 ଆଉ 2026-27 ଶିକ୍ଷା ବଛର ଲାଗି ଇତାର ଆବେଦନ ସମୟକେ ଆଜିଠାନୁ ଆଇବା 28 ତାରିଖ ତକ୍ ବଢ଼ାଯାଇଛି। ଏହି ଛାତ୍ରବୃତ୍ତି ପାଇବାରକେ ଇଚ୍ଛୁକ ଛାତ୍ରଛାତ୍ରୀମାନେ OSS ପୋର୍ଟାଲ scholarship.odisha.gov.in ଜରିଏ ଅନ୍ଲାଇନ୍ ଆବେଦନ କରିପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜାତୀୟ ମହିଳା କମିଶନ ଆଉ ରାଜ୍ୟ ସରକାରଙ୍କ ତରଫରୁ ଆଜିଠାନୁ ଭୁବନେଶ୍ୱରର ଶକ୍ତି ସମ୍ମିଳନୀ ମୂଲ ହୋଇଛି। ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ତାର ଉଦ୍ଘାଟନ କରିଛନ୍। ଏଥି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରାହତକର ଉପସ୍ଥିତ ରହିକରି ସମ୍ମିଳନୀର ଉଦ୍ଦେଶ୍ୟ ବାବଦେ ବକ୍ତବ୍ୟ ଦେଇଛନ୍। ସମ୍ମିଳନୀଥି 22 ରାଜ୍ୟର ଆଉ 29 ଜଣ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀ କମିଶନର ନିର୍ଦ୍ଦେଶକ ଆଉ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗ ଦେଇଛନ୍। ଇ ସମ୍ମିଳନୀଥି ମହିଳାମାନଙ୍କର ସୁରକ୍ଷା ଆଉ ସଶକ୍ତିକରଣ ଉପରେ ଆଲୋଚନା ହୋଇଛି। ଭିନ୍ ଭିନ୍ ରାଜ୍ୟନୁ ଆସିଥିବା ବରିଷ୍ଠ ଅଧିକାରୀମାନେ ମହିଳାମାନଙ୍କର ସୁରକ୍ଷା ବାବଦା ନିଜର ମତ ରଖିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାମ ଆଇଜଭିଲ୍ ଜାରି ରହିଛି। ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି କାମ ଠିକ୍ ଭାବେ କରାଯାଉଛି। ମହାପ୍ରଭୁଙ୍କର ସକାଳ ଧୂପ ନୀତି ସର୍ବାରୁତୁରୁ ଗଣତି ମୂଲ କରାଯାଇଥିଲା। ଗଲାକାଲି ଗଣତି ମନ୍ତି ସେ ସେବାର ଉତ୍ରୁ ମହାପ୍ରଭୁଙ୍କର ଶ୍ରୀଅଙ୍ଗନ ଲାଗି ହେଉଥିବାର ଝୋବାକଣ୍ଠୀର ଗଣତି କରାଯାଇକରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର କରାଯାଇଛି। ଇତାର ସହିତ ଦାନସୂତ୍ରଥି ଆସୁଥିବାର ଅଳଙ୍କାରମାନଙ୍କର ତାଲିକା ତିଆରି କରାଯାଇଥିଲା। ଆଇବା ତିନିମାନଙ୍କେ କାଠ ବାକ୍ସଥି ଥିବାର ଜିନିଷମାନଙ୍କର ଗଣତି କରାଯାଇକରି ଭିତର ରତ୍ନଭଣ୍ଡାରନ ରଖାଯିବ ବୋଲି ଆମର ସମ୍ବାଦଦାତା ସୂଚନା ଦେଇଛନ୍। ଭୁଦ ମାସର ଅନ୍ଧାର ପଖର ପଞ୍ଚମୀ ତିଥିନ ଆଇବା କାଲ ପୁରୀ ଶ୍ରୀମନ୍ଦିରନ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ହେବା। ଏଇଟା ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ପହେଲା ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ରୁ ଏ ଖାସ ନୀତି କରାଯିବା। ଏଥିଲାଗି ଆଇବା କାଲ ଉପରବେଳା 2:30 ସଞ୍ଜର 7 ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର 6 ସ୍ଥାପନା ଦିବସ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ହୋଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାର ବିକାଶ ଲାଗି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକେ ସବୁ ପ୍ରକାରର ସହଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍। ଇ ଅବସରରେ ବିଶ୍ୱବିଦ୍ୟାଳୟର ବାର୍ଷିକ ସ୍ମରଣିକାକେ ଭିଲ୍ ସେ ଉନ୍ମୋଚନ କରିଛନ୍। କଳାହାଣ୍ଡି ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପରିସରନ ଭିଲ୍ ତାର 6 ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇକରି ଉଚ୍ଚ ଶିକ୍ଷାର ପ୍ରସାର ଆଉ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ଉପରେ ଜୋର ଦେଇଥିଲେ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲ୍ସିପାଣି ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ରନ ଓଡ଼ିଶା କୃଷି ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମ ଜରିଏ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି 6 ଭିନ୍ ଭିନ୍ ଗାଁର 50 ଏତକା ଚାଷୀ ଭାଗ ନେଇଥିଲେ। ଏ ଅବସରରେ ଚାଷୀମାନଙ୍କୁ ଧାନ ଚାଷ ଆଉ ଆଇବା ଦିନେ କେନ୍ତା କରି ଗୁଣାତ୍ମକ ଧାନ ବିହନ ଉତ୍ପାଦନ କରିପାରିବେ ତାର ବାବଦେ ବୈଷୟିକ ଜ୍ଞାନ କୌଶଳ ତାଲିମ ଦିଆଯାଇଥିଲା। ନୂଆପଡ଼ା ଜିଲ୍ଲା ସଦର ମହକୁମାନ ଥିବାର ଇନ୍ଡୋର ଷ୍ଟାଡିୟମ ପରିସରନ ଜାତୀୟ କ୍ରୀଡ଼ା ଦିବସ ଉଦ୍ଯାପିତ ହୋଇଯାଇଛି। ପାରମ୍ପରିକ ଖେଲ୍କେ ବଞ୍ଚାଇ ରଖବାର ଉଦ୍ଦେଶ୍ୟ ଆୟୋଜିତ ଏହି କ୍ରୀଡ଼ା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ଏହି ଅବସରରେ ପୁଲିସ ପଡ଼ିଆଠାରୁ ଇନ୍ଡୋର ଷ୍ଟାଡିୟମ ତକ ପଦଯାତ୍ରାଥି ଯୁବ କ୍ରୀଡ଼ାବିତ୍ ଆଉ ସାଧାରଣ ନାଗରିକ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାଉତ ଏସ୍ବିଆଇ ମୁଖ୍ୟ ପ୍ରବନ୍ଧକ ଆର୍ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଯୋଗ ଦେଇକରି କାର୍ଯ୍ୟକ୍ରମମାନ ଯୁବ ପ୍ରତିଭାମାନଙ୍କୁ ସୁଯୋଗ ଦେବାର ସହିତ ଲୁକି ଯାଉଥିବା ଯୁବ ପ୍ରତିଭାମାନଙ୍କୁ ଚିହ୍ନଟର ଗୋଟିଏ ମାଧ୍ୟମ ବୋଲି କହିଥିଲେ। ଏହି ଅବସରରେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷା ଅଧିକାର ଆଇନ ଅଧୀନତି ବେସରକାରୀ ବିଦ୍ୟାଳୟମାନଙ୍କେ ଲଟ୍ରି ଜରିଏ ବଛା ହୋଇଥିବା ଛାତ୍ରଛାତ୍ରୀମାନଙ୍କର ଆଇଷ୍ଠାନୁ ନାଁ ଲେଖା ମୂଲ ହୋଇଛି। ପାରଦର୍ଶୀ ପୋର୍ଟାଲ ଜରିଏ 999 ଆବେଦନ ଭିତରୁ ଲଟ୍ରି ଜରିଏ 501 ଜଣ ଛାତ୍ରଛାତ୍ରୀଙ୍କୁ ନାଁ ଲେଖାବାର ଲାଗି ବଛାଯାଇଛି। ଇ ନାଁ ଲେଖା ପୁରାପୁରି ମାହାଲିଆ ଏ ଆଉ ଇଥିଲାଗି ବେସରକାରୀ ବିଦ୍ୟାଳୟମାନେ କେନ୍ସି ପ୍ରକାରର ଫିସ୍ ନାଇଁ ନେଇପାରନ୍। ନାଁ ଲେଖା ହେବା 19 ତକ ଚାଲ୍ବା। ଚଲତି ବର୍ଷଥି ପ୍ରଭାବିତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଖାସ୍ ପ୍ୟାକେଜ୍ ଜରିଏ କୃଷି ଇନ୍ପୁଟ୍ ସାହାଯ୍ୟ ଦିଆଯିବା। ସୂଚନା ଅନୁସାରେ ଅଣ ଜଳସେଚିତ 33% ନୁ ଏତକା ଫସଲ ନୁକସାନ ହୋଇଥିବା ଚାଷୀମାନଙ୍କୁ 2 ତକ 8,500 ଟଙ୍କା, ଜଳସେଚିତ ଅଞ୍ଚଳ ହେକ୍ଟର ପିଛା 17,000 ଟଙ୍କା ଆଉ 12 ଫସଲ ଲାଗି ହେକ୍ଟର ପିଛା 22,500 ଟଙ୍କା ସାହାଯ୍ୟ ଦିଆଯିବା। ବୟଡ଼ ଉତ୍ରୁ ଫସଲର ରୋଗ ପୋକ ପରିଚାଳନା ଲାଗି କୀଟନାଶକ ଘିନ୍ବାର୍କେ 75% ସବସିଡି ଭିଲ୍ ଦିଆଯିବ ବୋଲି ଜଣାପଡ଼ିଛି। ପାଣିପାଗ ଉତ୍ତର ପଶ୍ଚିମବଙ୍ଗ ଉତ୍ତର ସମୁଦ୍ର ଖଣି ଓଡ଼ିଶା ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରକେ ଲାଗିକରି ଥିବାର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥର ପ୍ରଭାବିତ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଆଇବାକାଲି ସକାଳ ତକ ବରଗଡ଼ ଜିଲ୍ଲାର ଗୋଟେ କି ଯୋଡ଼େ ଜାଗାନ ଜବନରୁ ଅତି ଜବର ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇ ସମ୍ୟାଥି ସମ୍ବଲପୁର ଝାରସୁଗୁଡ଼ା ସୁବର୍ଣ୍ଣପୁର ସୁନ୍ଦରଗଡ଼ ନୂଆପଡ଼ା ଆର୍ ବଲାଙ୍ଗୀର ଜିଲ୍ଲାନ ଧୋକା ପବନ ସାଙ୍ଗେ ବିଜୁଳି ମାରିକରି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଶେଷ ମୁଖ୍ୟ ଖବର ଫେର ଘାଏ ଶକ୍ତି ସଂରକ୍ଷଣ ଆଉ ପରିବେଶ ସୁରକ୍ଷାଥି ଉଲ୍ଲେଖନୀୟ ପଦକ୍ଷେପ ଲାଗି ଓଡ଼ିଶା ଲୋକଭବନକେ ମିଳିଲା ସବୁଜ ସୌଧ ମାନ୍ୟତା। ରାଜ୍ୟ ଐତକା ପୁଞ୍ଜିନିବେଶ ଲକ୍ଷ୍ୟ ନେଇକରି ଏବେ 8 ୟୁଏଇ ଗସ୍ତଥି ଯିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରଠାରେ ଆଇଷ୍ଠାନ ମୂଲ ହେଲା ଜାତୀୟ ସ୍ତରୀୟ ଶକ୍ତି ସମ୍ମିଳନୀ, ମହିଳାମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଉପରେ ହେଉଛି ଆଲୋଚନା। ଆଉର୍ ଲଘୁଚାପର ପ୍ରଭାବତି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ, ଆଇବା କାଲ ତକ ଜବର ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।